आकाशवाणी संबलपुर आंचलिक खबर पढ़ुचन तापस रंजन साहू। जुहार। पहला मुखिया खबर। राज्य सरकार चाषी मानकर सर्वांगीन उन्नति लागि चेष्टा जारी रखिछन कहले मुख्यमंत्री। बरगड़ सोहेला थाने चाषी मानकु 800 टंकार इनपुट सब्सिडी प्रदान कले शुभारंभ। पंचायतीराज मंत्रालय तरफ एवं 11 तारीख दिन जातीय पंचायत पुरस्कार प्रदान करबे राष्ट्रपति द्रौपदी मुर्मू। ओडिशा के भिन्न भिन्न वर्गनु मिलवा 7 पुरस्कार। श्रीमंदिर छतीसा निजोग बैठक आएवा मंगलवार दिन हेबा। और कोणार्क सूर्यमंदिर गर्भगृह नु बाली बाहर करबार बाध्य अनुध्यान कले एएसआई टीम। चाषी माने हेउछन अन्नदाता और राज्य सरकार चाषी मानकर सर्वांगीन उन्नति लागि यथासंभव चेष्टा करुछन बोली मुख्यमंत्री मोहन चरण माझी कहिछन। बरगढ़ जिलार सोहेलार इच्छापाली पड़िया थाने हेतिबार स्वतंत्र कार्यक्रम थी चाषी मानको 800 टंका बोनस देबार शुभारंभ करिछन। सरकार धानर सर्वनिम्न सहायक मूल्य क्विंटाल पिछा 2300 टंका सहते इनपुट सब्सिडी बाबदे 800 टंका चाषी मानको प्रदान करिछन। मुख्यमंत्री कहिछन जे चाषी मानकर आर्थिक विकास सहते विकसित ओडिशार सपन साकार हेबारके जाउछे।
आज आपण मानको कहिबा पई चाहे केवल बरगढ़ जिला रे ये बरगढ़ जिला रे 15,000 रु अधिक चाषी अछंती आ चाषी भाई मानको एमएसपी बाबद रे 200 कोटी टंका पाखा पाखी प्रदान करा जाइथिबा बेले 800 टंका हिसाब रे इनपुट सहायता बाबद रे आज आपण मानको पाखा पाखी 70 कोटी रु अधिक टंका दिया जाउछ। धान संग्रह रो 48 घंटा मध्य रे आपण मानको क्विंटल पिछा 3100 टंका डीबीटी जरिया रे पाइबा पई आज योजना करा जाउछ। जो चासी धान मंडी रे सरकार को दबो सीए ताहार एमएसपी 2300 टंका सहित इनपुट असिस्टेंट मध्य 48 घंटा रे प्राप्त हबो।
इनो जनई देसी पारे जे गलाकेल उपरवेला 4 बजे तक बरगढ़ जिला नो 15,059 जन चाषी पाखापाखी 7,14,500 क्विंटल धान बिकी थिबार जोगाण विभाग तरफ कहा जाइछे। कृषि और कृषक सशक्तिकरण विभाग तरफ खरीफ धान ठोलाबार समियाथी चाषी मानको ठानु धान घिनबार 48 घंटा भितरे प्राप्य दिया जाउछे। आज इच्छापाली पड़िया ठाने हेइथिबार इनपुट सहायता राशि बांटवार कार्यक्रम नो उपमुख्यमंत्री कनक बर्धन सिंहदेव, राजस्व मंत्री सुरेश पुजारी, खाद्य और जोगाण मंत्री कृष्णचंद्र पात्र, समवाय मंत्री प्रदीप बलसामंत, बरगढ़ सांसद प्रदीप पुरोहित, विधायक इराशिष आचार्य, अश्विनी षडंगी, सनत गढ़तिया और जिला प्रशासन वरिष्ठ अधिकारी उपस्थित थे। संबलपुर गंगाधर मेहर विश्वविद्यालय प्रेक्षालय ठाने चाषी मानकु धानर सर्वनिम्न सहायक मूल्य उपरे इनपुट साहस दिया जाइछि। इथि पंचायतराज मंत्री रविनारायण नायक और सियान सुजन माने उपस्थित थिले। आज जिलार 4,600 जन चाषीकर जमा खाताके धान क्विंटाल पिछा 2300 टंका सहते 800 टंका इनपुट साहस दिया जाइथिबार जनापड़िछि। राज्य स्वास्थ्य और परिवार कल्याण मंत्री मुकेश मोहाली कलाहांडी जिला भवानीपाटना मां माणिकेश्वरी विश्वविद्यालय खेलपड़िया ठाने चाषी मानकु इनपुट साहस देबार कार्यक्रम थी जोग देथिले। कलाहांडी जिलार 1,00,000 नु एतका चाषी को इनपुट साहस दिया जिबा। मंत्री श्री मोहाली अवसर कहिछन जे एबा दिने 5,000 डाक्तर निजुक्ति, समग्र स्वास्थ्य अभियान 3,000 पारा मेडिकल स्टाफ निजुक्ति सहित कलाहांडी नु बीएससी नर्सिंग कलेज स्थापना करबारके सरकार योजना रखिछन। सेन्ता सुवर्णपुर जिला प्रशासन तरफ होइतिबार समावेशती जिलापाल अन्या दास उपस्थित थिले। इनो अग्रणी चाषी मानकु संबर्धित करा जाइथिला। बरगढ़ जिला सोहेला ठाने होइतिबार राज्यस्तरीय समारोह के सुवर्णपुर जिलार 6 ब्लकर बहुत चाषी आभासी जरिए देखिथिले। नुआपड़ा मिनी स्टेडियम ठाने होइतिबार कार्यक्रम थी जिलापाल मधुसूदन दास अध्यक्षता करिथिले। जिलार 77 मंडीनु चाषी मानकनु सुरुखुरुती धान घिना जाउछि आर भिन्न भिन्न सुविधा करा जाइछि बोली जिलापाल कहिथिले। खरियार रोड नगरपाल सोनिया जैन आर अलगा सियान सुजन माने कार्यक्रम थी उपस्थित थिले। बौद्ध ठाने जिला स्तरीय इनपुट साहस देबार कार्यक्रम थी जिलापाल सुब्रत कुमार पंडा, सरकारी दलर मुख्य सचेतक सरोज प्रधान और विधायक कन्हई चरण डांग जोग देथिले। झारसुगुड़ा मनमोहन हाईस्कल पड़िया ठाने हेतिबार कार्यक्रम थी विधायक टंकधर त्रिपाठी, जिलापाल आबोली सुनील नरवणे उपस्थित थिले। पंचायतराज मंत्रालय तरफ 2022-23 बछर सम्मानजनक जातीय पंचायत पुरस्कार लागि ना घोषणा करा जाइछे। ତୃଣମୂଳ ସ୍ତରନୁ ଅନ୍ତର୍ଭୁକ୍ତିଆ ନିରନ୍ତର ବିକାଶତି ଦେଶର ପଞ୍ଚାୟତିରାଜ ସଂସ୍ଥାନମାନଙ୍କର ଦୃଷ୍ଟାନ୍ତମୂଳକ କାମକେ ସ୍ୱୀକୃତି ଦେବାର ଲାଗି ଏ ପୁରସ୍କାର ଦିଆଯିବା। ଆଇବା 11 ତାରିଖ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ହେବାରକେ ଥିବା ଜାତୀୟ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଚାୟତ ସମ୍ମାନ ପ୍ରଦାନ କରିବେ। ଏଥିଲାଗି 45 ଜଣଙ୍କୁ ଭିନ୍ ଭିନ୍ ବର୍ଗତି ସଫଳତା ଲାଗି ସମ୍ମାନିତ କରାଯିବା। ଓଡ଼ିଶାକେ ଭିନ୍ ଭିନ୍ ଶ୍ରେଣୀଥି 7ଟା ପୁରସ୍କାର ଦିଆଯିବା ବୋଲି ଜଣାପଡ଼ିଛେ। ଏଥି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁରକେ ଶ୍ରେଷ୍ଠ ପଞ୍ଚାୟତ ଆର୍ କୋରାପୁଟ ଜିଲ୍ଲାକେ 2 ନମ୍ବର ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦିଆଯିବା। ହେନ୍ତା ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ ବ୍ଲକର କେନ୍ଦିକେଲା ପଞ୍ଚାୟତକେ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗଥି 2 ନମ୍ବର ପୁରସ୍କାର, ରାଜ୍ୟ ଗ୍ରାମୀଣ ବିକାଶ ଆର୍ ପଞ୍ଚାୟତିରାଜ ସଂସ୍ଥାନକେ କ୍ଷମତା ନିର୍ମାଣ ସଂସ୍ଥାନ ପୁରସ୍କାରଥି 2 ନମ୍ବର ପୁରସ୍କାର, ଗଞ୍ଜାମ ଜିଲ୍ଲା କେଲୁଆପଲ୍ଲୀ ପଞ୍ଚାୟତକି ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଶ୍ରେଣୀଟି ସୁସ୍ଥ ପଞ୍ଚାୟତ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର କସିରାକେ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଦେବାର ଲାଗି ବଛାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଇବା ମଙ୍ଗଳବାର ଦିନ ହେବା। ବୈଠକଟି ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବା। ଆଇବା 13 ଜାନୁଆରୀ ଶ୍ରୀମନ୍ଦିରନୁ ହେବାରକେ ଥିବା ଦେବାଭିଷେକ ନୀତି ନିର୍ଘଣ୍ଟ ମକର ସଂକ୍ରାନ୍ତି ନୀତି ବାବଦେଭିଲ ଆଲୋଚନା ହେବା ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସେନ୍ତା ରତ୍ନଭଣ୍ଡାର ମରାମତି ସମିତି ମହାପ୍ରଭୁଙ୍କର ନୀତିକାନ୍ତି ଆର୍ ଭକ୍ତଙ୍କର ଦର୍ଶନଥି ଯେନ୍ତା ବାଧା ନାଇଁ ଉପଜେ ହେ ବାବଦେଭିଲ ବୈଠକଟି ଆଲୋଚନା ହେବାର ସମ୍ଭାବନା ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି ବାହାର କରବାର ଲାଗି ସ୍ୱତନ୍ତ୍ର ପ୍ଲାଟଫର୍ମ ତିଆରି କରବାର କାମ ଆଜିଠାନୁ ମୂଲ ହୋଇଛି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହନୁ ବାଲି ବାହାର କରବାର ବାବଦେ କାମ ମୂଲ କରବାରକେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାନ ଏଏସ୍ଆଇ ଏଡିଜି କାନବିଦ ଶର୍ମା ଆର୍ 15 ଜଣିଆ ବିଶେଷଜ୍ଞ ଟିମ୍ 4 ନମ୍ବର ଖେପେ ଗଲାକାଲ ଅନୁଧ୍ୟାନ କରିଥିଲେ। ଇନୁ ଜଣାଇ ଦିଆଯାଇପାରେ ଯେ 1903 ସୂର୍ଯ୍ୟ ମନ୍ଦିର ସୁରକ୍ଷାକେ ନେଇକରି ଗର୍ଭଗୃହନୁ ବାଲି ଭରାଯିବାର ସହିତ ଜଗମୋହନ ଦ୍ୱାରକେ ବନ୍ଦ କରି ଦିଆଯାଇଥିଲା। ହେଲେ ସୂର୍ଯ୍ୟ ମନ୍ଦିରନୁ ବାଲି ବାହାର କରବାର ନିଷ୍ପତ୍ତି ଉତରୁ 2022 ସେପ୍ଟେମ୍ବର 8 ଦିନ ଏଏସ୍ଆଇ ତରଫୁ କାମ ମୂଲ ହୋଇଥିଲା। ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର ଆଲିଗଡ଼ର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଭାବେ ଆଘର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦେ ସଂଗଠନର ଗୋଟିଏ ବୈଠକଟି ସ୍ଥିର କରାଯାଇଥିଲା। ବୌଦ୍ଧିକ ଆର୍ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଆୟୋଜନ କରବାର ଦିଗେ ଆନ୍ତର୍ଜାତିକ କେନ୍ଦ୍ର କାର୍ଯ୍ୟକ୍ରମମାନ କରିଆସୁଛି। ମାନବ ଅଧିକାର ବାବଦେ ସଚେତନତା ବନାବାର ଉଦ୍ଦେଶ୍ୟ ଫି ବଛର ଡିସେମ୍ବର 10 ତାରିଖକେ ମାନବ ଅଧିକାର ଦିବସ ଭାବେ ପାଳନ କରାଯାଏସି। ଏଥର ଓଡ଼ିଶା ମାନବ ଅଧିକାର ଆୟୋଗ ତରଫ ଏହି ଦିବସକେ ସ୍ମରଣୀୟ କରବାର ଉଦ୍ଦେଶ୍ୟ ଭୁବନେଶ୍ୱର ଜୟଦେବ ଭବନଠାରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମ କରାଯିବା। ଏଥି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ, ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆୟୋଗର ସଦସ୍ୟ ଆର୍ ଉଚ୍ଚ ପଦାଧିକାରୀମାନେ ଯୋଗଦେବେ ବୋଲିକି ଭାରପ୍ରାପ୍ତ ସଚିବ ସ୍ୱିଟି ସାମନ୍ତରାୟ ସୂଚନା ଦେଇଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଏନ୍ଏସ୍ଏସ୍ ତରଫ ହୋଇଥିବାର ଗୋଟିଏ ସମୀକ୍ଷା ବୈଠକଟି ସମାଜସେବା ଜରିଏ ଛାତ୍ରଛାତ୍ରୀଙ୍କର ଭିତରେ ସ୍ୱେଚ୍ଛାସେବୀ ଭାବନାକେ ପହଁକାବାର ଆର୍ ବ୍ୟକ୍ତିତ୍ୱ ଗଠନ ଲାଗି ପଦକ୍ଷେପ ନିଆଯିବା ବୋଲି ସ୍ଥିର କରାଯାଇଛି। କୁଲପତି ବିଧୁଭୂଷଣ ମିଶ୍ରଙ୍କର ଉପସ୍ଥିତିରେ ହୋଇଥିବା ଏହି ସମୀକ୍ଷା କାର୍ଯ୍ୟକ୍ରମଟି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଆର୍ ଅନୁଗୁଳ ଜିଲ୍ଲାର 8 ମଲ୍ଲିକ ସବ୍ଡିଭିଜନର କଲେଜମାନଙ୍କର ଏନ୍ଏସ୍ଏସ୍ ଅଧିକାରୀ ଆର୍ ଜିଲ୍ଲା ଅଧିକାରୀମାନେ ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଡେଙ୍ଗପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କେତେଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇକରି ଅସୁସ୍ଥ ହେବାର ଘଟଣା ବାବଦେ ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଆର୍ ମୁରିବାହାଲ ତହସିଲଦାର ଟିଟିଲାଗଡ଼ ଡାକ୍ତରଖାନାକେ ଯାଇକରି ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ କରିଥିଲେ। ହେଲେ ଡାକ୍ତରଖାନାନୁ ଭର୍ତ୍ତି ହୋଇଥିବାର ସବୁ ଛାତ୍ରଛାତ୍ରୀମାନଙ୍କର ଅବସ୍ଥା ସ୍ଥିର ରହିଥିବାର ଜଣାପଡ଼ିଛି। ଆଇବା ମାସର 4 ତାରିଖରୁ 8 ତାରିଖ ତକ 5 ଦିନ ଧରିକରି ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ ହେବାରକେ ଥିବା ସମ୍ବଲପୁର ଲୋକ ମହୋତ୍ସବର ତୟାରୀ ମୂଲ ହୋଇଛି। ଗଲାକାଲ ଆୟୋଜନ କମିଟିର କର୍ମକର୍ତ୍ତାମାନେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିରନୁ ପୂଜା କରବାର ସହିତ ମହୋତ୍ସବର ତୟାରୀ ମୂଲ କରିଥିଲେ। ହେନ୍ତା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ମହୋତ୍ସବ ଆୟୋଜନର କମିଟିର ଗୋଟିଏ ବୈଠକଟି ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା ଜାରି ରଖିଛନ୍ କହିଲେ ମୁଖ୍ୟମନ୍ତ୍ରୀ। ବରଗଡ଼ର ସୋହେଲା ଠାନେ ଚାଷୀମାନଙ୍କୁ 800 ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କଲେ ଶୁଭାରମ୍ଭ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଏବେ 11 ତାରିଖ ଦିନ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାକେ ଭିନ୍ ଭିନ୍ ବର୍ଗନ ମିଳିବା 7 ପୁରସ୍କାର। ଆଉ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହନୁ ବାଲି ବାହାର କରିବାର ବାଧ୍ୟ ଅନୁଧ୍ୟାନ କଲେ ଏଏସ୍ଆଇଟି। ଆଜିର ଆଞ୍ଚଳିକ ଖବର ଇନ ଶେଷ। ଜୁହାର।